କବିତା ନାୟକ ରସୁଲଗଡ ସବରଠାଇ 19 ନମ୍ବର ୱାର୍ଡ। ଆମର ଏଠି ଅଙ୍ଗନବାଡି ସେଣ୍ଟର ଠିକ ସେ ମରାମତି ବି ହେଇନି, ଛୁଆମାନେ ପାଠ ପଢିବାକୁ ବି ପାଠ ପଢିବା ପାଇଁ ବହୁତ ହଇରାଣ ହଉଛନ୍ତି। ରୋଡ ବି ଠିକ ନାହିଁ, ଯିବା ଆସିବା ପାଇଁ ବସ ଷ୍ଟାଣ୍ଡ ବହୁତ ଅସୁବିଧା ହଉଛି, ରୋଡ ଉପରୁ ପାଣି ବି ପଳେଇ ଆସୁଛି, ଡ୍ରେନ ଘର ବି ପୋତି ହେଇଗଲାଣି, ଅଳିଆ ମଳା ପଡିକିରି ଡ୍ରେନ ବି ସଫା ହେଇନି, ଡ୍ରେନ ଅଛି କିନ୍ତୁ ସଫା ହେଇନି, ସବୁ ଜିନିଷ ଅଛି କିନ୍ତୁ ସେଗୁଡା ସବୁ ଭାଙ୍ଗିରୁଜି ଗଲାଣି। ତାକୁ ଟିକେ ଯଦି ମରାମତି କରିବେ ତାହେଲେ ଆମେ ସାଇ ବାସିନ୍ଦାଙ୍କ ସହିତ ଆମେ ବି ଉପକୃତ ହବୁ।